ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ପାଇଁ 71,000 ଅଧିକ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ୍ କାର୍ଯ୍ୟକ୍ରମରେ ସିଆର୍ପିଏଫ୍ ଏବଂ ଆଇଟିବିପି ଯବାନଙ୍କ ଯୋଗଦାନ. ପଞ୍ଜାବର ବିଭିନ୍ନ ନଗର ନିଗମ କ୍ଷେତ୍ର ପାଇଁ ଗତକାଲି ନିର୍ବାଚନ ଅନୁଷ୍ଠିତ. ସିରିଆର ରାଜଧାନୀ ଦାମାସ୍କସ୍ଠାରେ ପୁନର୍ବାର ଦୂତାବାସ ଖୋଲିଲା କାତାର ଏବଂ 19 ବର୍ଷରୁ କମ୍ ମହିଳା ଟି20 ଏସିଆ କପ୍ କ୍ରିକେଟ୍ ଟାଇଟଲ୍ ହାସଲ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 71,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ. ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଦେଶର 45 ସ୍ଥାନରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଇଁ ଏହି ନବନିଯୁକ୍ତ ମନୋନୀତ ହୋଇଛନ୍ତି। ଏହି ରୋଜଗାର ମେଳା ମାଧ୍ୟମରେ କେନ୍ଦ୍ର ସରକାର ନିଯୁକ୍ତିକୁ ପ୍ରାଥମିକତା ପ୍ରଦାନ କରୁଥିବା ପ୍ରମାଣିତ ହେଉଛି। ଦେଶ ନିର୍ମାଣ ଏବଂ ଆତ୍ମସଶକ୍ତିକରଣ କ୍ଷେତ୍ରରେ ଯୁବବର୍ଗଙ୍କୁ ଅଂଶଗ୍ରହଣ ପାଇଁ ଏହା ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ଏହି ନବନିଯୁକ୍ତ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ ଆଦିରେ ଯୋଗଦେବେ। କ୍ରିକେଟ୍ ପ୍ରତି ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଉଲ୍ଲେଖନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଗତ 18 ତାରିଖରେ କ୍ରିକେଟ୍ ଖେଳାଳି ଶ୍ରୀ ଅଶ୍ୱିନୀ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଘୋଷଣା କରିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ତାଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ବର୍ଡର ଗାଭାସ୍କର ଟ୍ରଫି କ୍ରିକେଟ୍ ସିରିଜ୍ ମଝିରେ ହଠାତ୍ ଅଶ୍ୱିନୀଙ୍କର ଅବସର ଘୋଷଣା ବିଶ୍ୱବ୍ୟାପୀ କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ଅଶ୍ୱିନୀଙ୍କ ଏହି ଅବସର ଘୋଷଣାକୁ କ୍ୟାରମ୍ବଲ୍ ସହ ତୁଳନା କରିଛନ୍ତି। ତାମିଲନାଡୁ ସ୍ୱିନରଙ୍କ ଖେଳ ପ୍ରତି ସମର୍ପଣ ଏବଂ ରେକର୍ଡ ଭାଙ୍ଗିବା ନେଇ ପ୍ରୟାସର ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। 765 ଆନ୍ତର୍ଜାତିକ ୱିକେଟ୍ ଏବଂ ଟେଷ୍ଟ ସର୍ବାଧିକ ପ୍ଲେୟାର ଅଫ୍ ଦି ପୁରସ୍କାର ପ୍ରାପ୍ତ ଶ୍ରୀ ଅଶ୍ୱିନୀଙ୍କ କ୍ରିକେଟ୍ ଜୀବନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିନବ ବୋଲିଂ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବାର ଦକ୍ଷତାକୁ ଉଲ୍ଲେଖ କରିଛନ୍ତି। ଇଞ୍ଜିନିୟରିଂ ପୃଷ୍ଠଭୂମିରୁ କ୍ରିକେଟ୍ ପ୍ରତି ଅଶ୍ୱିନୀଙ୍କର ଆଗ୍ରହ ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ତାଙ୍କର ଅଦମ୍ୟ ଚେଷ୍ଟା ଏବଂ ଉଦ୍ୟମ ଯୋଗୁଁ ଭାରତୀୟ କ୍ରିକେଟ୍ ବିଶ୍ୱ ଦରବାରରେ ନୂତନ ଉଚ୍ଚତାରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଫୋର୍ସ ସିଆର୍ପିଏଫ୍ ଏବଂ ଭାରତ ତିବ୍ଦତ ସୀମା ପୁଲିସ୍ ଆଇଟିବିପି ନୂଆଦିଲ୍ଲୀଠାରେ ଆଜି ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଯବାନଙ୍କ ସହ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରୁ ବାହାରି ରାଇସିନା ପାହାଡ଼ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସମଗ୍ର ଦେଶରେ ଏହି ଅଭିଯାନ ଆରମ୍ଭ ହୋଇଛି। 1,100ରୁ ଅଧିକ ସ୍ଥାନରେ ଏଭଳି ଅଭିଯାନ ଅନୁଷ୍ଠିତ ହେଉଛି। ସାଇକେଲ୍ ଚଳାଇବା ଏକ ସର୍ବୋତ୍ତମ ବ୍ୟାୟାମ, ଏହା ବ୍ୟକ୍ତିକୁ ସୁସ୍ଥ ରଖିବା ସହ ପରିବେଶକୁ ପ୍ରଦୂଷଣମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଏହି ଅଭିଯାନରେ ଅଧିକରୁ ଅଧିକ ଲୋକ ସାମିଲ ହେବାକୁ ଶ୍ରୀ ମାଣ୍ଡବ୍ୟ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁର ଜିଲ୍ଲାର 44 ଜାତୀୟ ରାଜପଥ ଅନ୍ତର୍ଗତ ନାଗପୁର ମନ୍ସାର ବାଇପାସ୍ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ବାୟୋ ବିଟୁମେନ୍ ସାମଗ୍ରୀ ବ୍ୟବହାର କରି ପ୍ରଥମଥର ପାଇଁ ଏହି ବାଇପାସ୍ ପ୍ରକଳ୍ପ ନିର୍ମାଣ କରାଯାଇଛି। ପରିବେଶ ଅନୁକୂଳ ରାସ୍ତା ନିର୍ମାଣ ଦ୍ୱାରା ଖର୍ଚ୍ଚ ହ୍ରାସ ପାଇବା ସହ ରୋଜଗାର ମାଧ୍ୟମ ମଧ୍ୟ ସୃଷ୍ଟି ହୋଇପାରିଛି। ଫସଲର ଅବଶିଷ୍ଟାଂଶରୁ ପ୍ରସ୍ତୁତ ବିଟୁମେନ୍ ବ୍ୟବହାର କରି ନିର୍ମାଣ ହୋଇଥିବା ଏହି ରାସ୍ତା ପାରମ୍ପରିକ ରାସ୍ତା ତୁଳନାରେ 40% ଅଧିକ ମଜବୁତ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଜାତୀୟ ରାଜପଥ ପ୍ରକଳ୍ପର ଏହି 1 କିଲୋମିଟର ରାସ୍ତା ପ୍ରଥମଥର ପାଇଁ ନିର୍ମାଣ କରାଯାଇଛି। ବାୟୋ ସିଏନ୍ଜି ଭଳି ଅଣପାରମ୍ପରିକ ଶକ୍ତି ଉତ୍ସର ବ୍ୟବହାର ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ବର୍ଜ୍ୟବସ୍ତୁ ଏବଂ ବାୟୁସରୁ ବାୟୋ ସିଏନ୍ଜି ଉତ୍ପାଦନ କରିବାକୁ ମନ୍ତ୍ରୀ ଶ୍ରୀ ଗଡ଼କରୀ ପରାମର୍ଶ ଦେଇଛନ୍ତି। ପଞ୍ଜାବରେ ଗତକାଲି ବିଭିନ୍ନ ନଗର ନିଗମ କ୍ଷେତ୍ର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପାତିଆଲା ମହାନଗର ନିଗମରେ ଆମ୍ ଆଦମୀ ପାର୍ଟି ବିଜୟ ହାସଲ କରିଛି। ତେବେ ଜଳନ୍ଧର, ଅମୃତସର, ଲୁଧିଆନା ଏବଂ ଫଗୁଆଡ଼ାର ନିଗମରେ କୌଣସି ଦଳକୁ ସ୍ୱଷ୍ଟ ବହୁମତ ମିଳିନାହିଁ। କଂଗ୍ରେସ ଓ ବିଜେପି, ଶିରୋମଣି ଅକାଳୀ ଦଳ ଏବଂ ବିଏସ୍ପିଠାରୁ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ନିର୍ବାଚନରେ 65.85% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାର ଆନୁଷ୍ଠାନିକ ଭାବେ ସିରିଆର ରାଜଧାନୀ ଦାମସ୍କସ୍ଠାରେ ଦୂତାବାସ ପୁନର୍ବାର ଖୋଲିଛି। ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ କାତାର ତା'ର ଦୂତାବାସକୁ ବନ୍ଦ କରିଦେଇଥିଲା। 13 ବର୍ଷ ପରେ ଏହା ପୁନଃ ଆରମ୍ଭ ହୋଇଛି। ଗତ 8 ତାରିଖରେ ପୂର୍ବତନ ରାଷ୍ଟ୍ରପତି ବସର ଅଲ୍ ଅସଦଙ୍କ ସରକାରଙ୍କ ପତନ ପରେ ଆଞ୍ଚଳିକ ଏବଂ ପାଶ୍ଚାତ୍ୟ ପ୍ରତିନିଧିମାନେ ସେଠାକୁ ଗସ୍ତ କରି ନୂତନ ନେତୃତ୍ୱଙ୍କ ସହ ଯୋଗାଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦୂତାବାସ ପୁନଃ ଆରମ୍ଭ ହୋଇଥିବା ଜଣାପଡ଼ିଛି। କୂଟନୈତିକ ସମ୍ପର୍କ ପୁନଃ ଆରମ୍ଭ କରିବାର ସପ୍ତାହକ ପୂର୍ବରୁ କାତାରର ଏକ ପ୍ରତିନିଧି ମଣ୍ଡଳୀ ଦାମାସ୍କସ୍ ଗସ୍ତ କରିଥିଲେ। କାତାରର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ ଅଲ୍ ଅନ୍ସାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରତିନିଧି ମଣ୍ଡଳୀ ସିରିଆର ପରବର୍ତ୍ତୀ ସରକାରଙ୍କ ପ୍ରତିନିଧି ସହ ସାକ୍ଷାତ ଆଲୋଚନା କରିଛନ୍ତି। ସେଠାରେ ସୁରକ୍ଷା, ଶାନ୍ତି ଏବଂ ସମୃଦ୍ଧି ହାସଲ କରିବାକୁ କାତାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ସିରିଆରେ ନେତୃତ୍ୱ ପରିବର୍ତ୍ତନ ପରେ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ତୁର୍କୀ ପରେ କାତାର ହେଉଛି ଦ୍ୱିତୀୟ ଦେଶ। ୟେମେନ୍ର ହୁତି ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ପରିଚାଳିତ ସାନାସ୍ଥିତ କ୍ଷେପଣାସ୍ତ୍ରଗାର ଏବଂ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ କେନ୍ଦ୍ର ଉପରେ ଆମେରିକା ସେନା ଆକାଶମାର୍ଗରୁ ଆକ୍ରମଣ କରିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସାନାସ୍ଥିତ ସେହି କେନ୍ଦ୍ରଗୁଡ଼ିକ ଉପରେ ଗତ ରାତିରେ ଆକ୍ରମଣ କରାଯାଇଥିଲା। ଏଥିସହ ଲୋହିତ ସାଗର ଅଞ୍ଚଳରେ ହୁତି ପକ୍ଷରୁ ହୋଇଥିବା ଏକତରଫା ଆକ୍ରମଣକୁ ଆମେରିକା ସେନା ପ୍ରତିହତ କରିଛି। ସୂଚନାଯୋଗ୍ୟ, କେନ୍ଦ୍ରୀୟ ଇସ୍ରାଏଲ୍ର ତେଲବିବ୍ର ଅଞ୍ଚଳରେ ହୁତି ବିଦ୍ରୋହୀଙ୍କ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଅତି କମ୍ରେ 20 ଜଣ ଆହତ ହୋଇଥିଲେ। ଏହି କ୍ଷେପଣାସ୍ତ୍ର ମାଡ଼ର ପ୍ରତିବାଦରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକା କହିଛି। କାର୍ଯ୍ୟାନୁଷ୍ଠାନ ସମୟରେ ଲୋହିତ ସାଗରରେ ଆମେରିକାର ଏକ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ସୂଚନା ଦେଇଛି। ତେବେ ଏଥିରେ ପାଇଲଟ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପଞ୍ଜାବ ଚଣ୍ଡୀଗଡ଼ ନିକଟସ୍ଥ ମୋହାଲିଠାରେ ଗତ ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା 3 ମହଲା କୋଠାର ଭଗ୍ନାବଶେଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୋହାଲିର କାର୍ଯ୍ୟକାରୀ ଡେପୁଟି କମିଶନର ବିରାକ ଟିଡିକେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ସନ୍ଧ୍ୟାରୁ ଉଦ୍ଧାର କାର୍ଯ୍ୟରେ ସେନା, ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ପୁଲିସ୍ ନିୟୋଜିତ ଅଛନ୍ତି। ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଜରୁରୀକାଳୀନ ସେବା ପ୍ରଦାନ କରାଯାଉଛି। ଏହି ଘଟଣାରେ ଏପର୍ଯ୍ୟନ୍ତ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଭଗ୍ନାବଶେଷ ତଳେ ଏବେ ମଧ୍ୟ ଆଉ କିଛି ଲୋକ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ମୋହାଲି ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ଭାରତ 19 ବର୍ଷରୁ କମ୍ ମହିଳା ଟି20 କ୍ରିକେଟ୍ ଏସିଆ କପ୍ ଟାଇଟଲ୍ ବିଜୟୀ ହୋଇଛି। ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜି ଅନୁଷ୍ଠିତ ଫାଇନାଲ୍ ଖେଳରେ ବାଂଲାଦେଶକୁ ଭାରତ 41 ରନ୍ରେ ପରାସ୍ତ କରିଛି। ବାଂଲାଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ ଭାରତ 117 ରନ୍ ସଂଗ୍ରହ କରିଥିଲା। ଗଙ୍ଗାଡ଼ି ତ୍ରିଶା ଦଳ ପକ୍ଷରୁ 47 ବଲ୍ରୁ ସର୍ବାଧିକ 52 ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ପକ୍ଷରୁ ଫରଜାନା ୟାସ୍ମିନ୍ 4ଟି ୱିକେଟ୍ ଅକ୍ତିଆର କରିଥିଲେ। 118 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ 18 ଓଭର 3ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଆୟୁଷି ଶୁକ୍ଲା 3ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ପାରୁଣିକା ସିସୋଦିଆ ଏବଂ ସୋନମ ଯାଦବ 2ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଗତ 15 ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଏଥିରେ 6ଟି ଦଳଙ୍କ ମଧ୍ୟରେ ଟାଇଟଲ୍ ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଭାରତ ୱେଷ୍ଟଇଣ୍ଡିଜ୍ ମହିଳା କ୍ରିକେଟ୍ ଚଳିତ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ବଦୋଦରାର କୋଟାମ୍ବି ଷ୍ଟାଡିୟମ୍ଠାରେ ଚାଲିଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ କୌଣସି ୱିକେଟ୍ ନ ହରାଇ 6 ରନ୍ ସଂଗ୍ରହ କରିଥିଲା। ଟି20 ସିରିଜ୍କୁ ଭାରତ 2-1ରେ ଅକ୍ତିଆର କରିଛି। ଦିନିକିଆ ଆନ୍ତର୍ଜାତିକ ସିରିଜ୍କୁ ମଧ୍ୟ ଅକ୍ତିଆର କରିବାକୁ ଭାରତୀୟ ମହିଳା ଦଳ ପ୍ରୟାସ କରୁଛନ୍ତି। ସ୍କୃତି ମନ୍ଧାନଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି20 ସିରିଜ୍ରେ ବିଜୟ ଲାଭ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ପାଇଁ  71,000ରୁ ଅଧିକ ନବନିଯୁକ୍ତଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଅନ୍ ସାଇକେଲ୍ କାର୍ଯ୍ୟକ୍ରମରେ ସିଆର୍ପିଏଫ୍ ଏବଂ ଆଇଟିବିପି ଯବାନଙ୍କ ଯୋଗଦାନ। ପଞ୍ଜାବର ବିଭିନ୍ନ ନଗର ନିଗମ କ୍ଷେତ୍ର ପାଇଁ ଗତକାଲି ନିର୍ବାଚନ ଅନୁଷ୍ଠିତ ଏବଂ 19 ବର୍ଷରୁ ଏକ ମହିଳା ଟି20 ଏସୀୟ କ୍ରିକେଟ୍ ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।